ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, କୃତ୍ରିମ ବୁଦ୍ଧିମତାର ସଠିକ୍ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ନେଇ ବିଶ୍ୱ ନେତାଙ୍କ ମଧ୍ୟରେ ସହମତି ସୃଷ୍ଟି ପାଇଁ ଭାରତ ପ୍ରୟାସ କରିବ, କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ସମାବେଶୀ ଭିତ୍ତିଭୂମି, ଶିକ୍ଷା ଓ ସ୍ୱାସ୍ଥ୍ୟ ମାଧ୍ୟମରେ ଲୋକଙ୍କ ଜୀବନଧାରଣମାନଙ୍କୁ ସମୃଦ୍ଧ କରିବାକୁ ସରକାର ସଂକଳ୍ପବଦ୍ଧ, ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଅଭିଭାଷଣରେ କହିଲେ ରାଜ୍ୟପାଳ। ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଆସନ୍ତାକାଲିଠାରୁ ହେବ ଆରମ୍ଭ, ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଭଦ୍ରା ଯୋଜନା ସମୃଦ୍ଧ କରୁଛି, ଆସନ୍ତା ମାର୍ଚ୍ଚ ମାସ 8 ତାରିଖରେ ଚତୁର୍ଥ କିସ୍ତି ପ୍ରଦାନ କରାଯିବ, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଗାମୀ 2 ବର୍ଷ ମଧ୍ୟରେ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ $200 ବିଲିୟନରୁ ଅଧିକ ନିବେଶ ଆଶା ରଖିଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ଶିଖର ସମ୍ମିଳନୀକୁ ବିଭିନ୍ନ କ୍ଷେତ୍ରରୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି। ସମ୍ମିଳନୀ ଅବସରରେ କୃତ୍ରିମ ବୁଦ୍ଧିମତାର ସଠିକ୍ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ନେଇ ବିଶ୍ୱ ନେତାଙ୍କ ମଧ୍ୟରେ ଏକ ସହମତି ସୃଷ୍ଟି କରିବାକୁ ଭାରତ ପ୍ରୟାସ କରିବ ବୋଲି ସେ କହିଛନ୍ତି। ଏହାଦ୍ୱାରା କୃତ୍ରିମ ବୁଦ୍ଧିମତାକୁ ମାନବତାର ହିତ ପାଇଁ ବ୍ୟବହାର କରାଯାଇପାରିବ। ଏଆଇ ଇକୋସିଷ୍ଟମରେ ରହିଥିବା ବାଧାବିଘ୍ନକୁ ପ୍ରଯୁକ୍ତି ଆଇନଗତ ପଦ୍ଧତି ମାଧ୍ୟମରେ ସମାଧାନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ଗ୍ରାମୀଣ କ୍ଷେତ୍ରୋ ମେ ଅର୍ ରୁରାଲ ଅର୍ ଅର୍ବନ ମେ ଯୋ କଲ୍ଚରଲ ବିଷୟ ମେ ଯୋ ଲୋଗୋ ମେ କନ୍ସର୍ନ ହେ ଭାରତ କି ବନେ ଏଆଇ ମଡେଲ୍ସ ହେ ଉସମେ କଲ୍ଚରଲ କଣ୍ଟେକ୍ସଟ କା ବହୁତ ଧ୍ୟାନ ରଖା ଗିଆ ହେ କିସ ତରହ ସେ ଭାରତ କି କଲ୍ଚର କିସ ତରହ ସେ ଭାରତ କି ଲାଙ୍ଗୁଏଜେସ ଯୋ ଡାଇଲେକ୍ଟସ ହେ ଉନକା ଭି ପ୍ରିଜର୍ଭ କର ସକେ ଉନକା ଉପଯୋଗ ହୋ ସକେ ଉନକୋ ବେନିଫିଟ ମିଲ ସକେ ୟେ ଧ୍ୟାନ ରଖା ଗିଆ ହେ ଅର୍ ଏଲ୍ଏଲ୍ଏମ୍ସ କୋ ଇଣ୍ଡିଆନ ଡେଟା ପେ ଟ୍ରେନ କରନେ କା ପ୍ରୟାସ କିଆ ଗିଆ ହେ।
ଶ୍ରୀ ବୈଷ୍ଣବ କହିଛନ୍ତି, ସମ୍ମିଳନୀ ଅବସରରେ ଏଆଇ ଆଧାରିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ବୈଠକମାନ ଅନୁଷ୍ଠିତ ହେବ। ବିଶ୍ୱସ୍ତରୀୟ ନେତା, ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକ ଏଆଇର ସମୟୋଚିତ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଉପରେ ପରସ୍କର ମଧ୍ୟରେ ମତ ବିନିମୟ କରିବେ। ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରି କହିଛନ୍ତି, ସମୃଦ୍ଧ ଓଡ଼ିଶା ଦୃଷ୍ଟିକୋଣ ସାକାର କରିବାକୁ ସରକାର ନବସୃଜନ ଉପରେ ଗୁରୁତ୍ୱ ଦେଉଛନ୍ତି। ସମାବେଶୀ ଭିତ୍ତିଭୂମି, ବିକାଶ ତ୍ୱରାନ୍ୱିତ, ନାଗରିକଙ୍କ ପାଇଁ ସୁଯୋଗ, କୃଷି ଓ ଶିଳ୍ପକୁ ସଶକ୍ତ, ଶିକ୍ଷା ଓ ସ୍ୱାସ୍ଥ୍ୟ ମାଧ୍ୟମରେ ଜୀବନର ମାନକୁ ଉନ୍ନତ କରିବା, ସବୁଜ ବିକାଶକୁ ପ୍ରୋହାହନ, ଲୋକଶକ୍ତିକୁ ସକ୍ରିୟ ଓ ନ୍ୟାୟସଙ୍ଗତ ସମୃଦ୍ଧି କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି ରାଜ୍ୟପାଳ କହିଛନ୍ତି। ଐତିହ୍ୟର ସଂରକ୍ଷଣ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱୀକୃତି ଦେବା ପାଇଁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ମାତୃଭୂମିର ବିଶିଷ୍ଟ ସନ୍ତାନମାନଙ୍କ ସହିତ ଜଡ଼ିତ 25 ଐତିହ୍ୟ ଗ୍ରାମକୁ ସାଂସ୍କୃତିକ ଐତିହ୍ୟ ଗ୍ରାମ ଭାବେ ଚିହ୍ନଟ କରାଯାଇଛି। ଏହାସହ ରାଜ୍ୟରେ 11 କୋଟି ଟଙ୍କା ବ୍ୟୟରେ 75 ଜଣ ବିଶିଷ୍ଟ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ସରକାର ଅନୁମୋଦନ କରିଛନ୍ତି। ରତ୍ନଗିରି, ଲଳିତଗିରି, ଉଦୟଗିରି, ଗୋହିରା ଟିକିରି, ରଘୁରାଜପୁର ଏବଂ ରାଣୀପୁର ଝରିଆଲ ଭଳି ପ୍ରମୁଖ ଐତିହ୍ୟସ୍ଥଳଗୁଡ଼ିକର ସ୍ଥାୟୀ ବିକାଶ ପାଇଁ ୟୁନେସ୍କୋ ସହ ଏକ ସହଭାଗିତା ପ୍ରସ୍ତାବ ଦିଆଯାଇଛି। ବାଲିଯାତ୍ରାକୁ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆନୁଷ୍ଠାନିକ ଭାବେ ସାମିଲ କରାଯାଇଛି ଏବଂ ୟୁନେସ୍କୋର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ସଂସ୍କୃତି ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି ବୋଲି ରାଜ୍ୟପାଳ କହିଛନ୍ତି। ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ସମସ୍ତ 314 ବ୍ଲକରେ ମୃତ୍ତିକା ଜୈବିକ କାର୍ବନ ଉନ୍ନତ କରିବା, କନ୍ଧମାଳ, ମାଲକାନଗିରିରେ ଜୈବିକ କ୍ଲଷ୍ଟର ବିକାଶ ଏବଂ 6 ଜିଲ୍ଲାରେ ଉଦ୍ୟାନ କ୍ଲଷ୍ଟର ପାଇଁ 155 କୋଟି ଟଙ୍କା ବ୍ୟୟ ସହ ବଳଭଦ୍ର ଜୈବିକ ଚାଷ ମିଶନ ସରକାର ଆରମ୍ଭ କରିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ଗୃହକାର୍ଯ୍ୟ ପ୍ରାରମ୍ଭରେ ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ 1 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଧନ୍ୟବାଦ ପ୍ରସ୍ତାବ ଆଗତ କରି ଏହା ଉପରେ ଆଲୋଚନା କରିଥିଲେ। ପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। କୃତ୍ରିମ ବୁଦ୍ଧିମତା ଏବଂ ଶିକ୍ଷା ପରସ୍କର ପରିପୂରକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ଶିଖର ସମ୍ମିଳନୀ 2026ର ଆଜି ଦ୍ୱିତୀୟ ଦିନରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭାରତ ଏବେ ବୁଦ୍ଧିମତା ଆଧାରିତ ସମାଜ ଆଡ଼କୁ ଅଗ୍ରସର ହେଉଛି। କୃତ୍ରିମ ବୁଦ୍ଧିମତା ଭାରତକୁ ଜ୍ଞାନର ମହାଶକ୍ତି କରିବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକଟ କରିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ପରୀକ୍ଷା ପାଇଁ ମୋଟ 211 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ଗୋଟିଏ ସବ୍ ଟ୍ରେଜେରୀକୁ ପରୀକ୍ଷା ପରିଚାଳନା ହବ୍ ଭାବେ ମନୋନୀତ କରାଯାଇଛି। ଚଳିତ ଥର 1358 ପରୀକ୍ଷା କେନ୍ଦ୍ର ଏବଂ 7 ସବ୍ ସେଣ୍ଟରରେ ପରୀକ୍ଷା ପରିଚାଳନା କରାଯିବ ବୋଲି ଜଣାପଡ଼ିଛି। ଆସନ୍ତା ମାସ 28 ତାରିଖରେ ପରୀକ୍ଷା ଶେଷ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହିଳାମାନଙ୍କ ବହୁବିଧ ବିକାଶ ଓ ଆର୍ଥିକ ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଆସନ୍ତା ମାର୍ଚ୍ଚ ମାସ 8 ତାରିଖରେ ପ୍ରଦାନ କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ମାର୍ଚ୍ଚ 8 ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ 1 କୋଟିରୁ ଅଧିକ ମହିଳାଙ୍କୁ ଏହି କିସ୍ତି ପ୍ରଦାନ କରାଯିବ। ଗ୍ରାମୀଣ ଅର୍ଥନୀତିକୁ ସୁଭଦ୍ରା ଯୋଜନା ସମୃଦ୍ଧ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି ଏହି ପର୍ଯ୍ୟାୟରେ 5,000 କୋଟିରୁ ଅଧିକ ଟଙ୍କା ଯୋଗ୍ୟ ମହିଳା ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ। ନୂତନ ଶ୍ରମ ସଂହିତା ଶ୍ରମ ସଂସ୍କାର ଓ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ଏକ ଭବିଷ୍ୟତମୁଖୀ ଢାଞ୍ଚା ପ୍ରଦାନ କରୁଛି ବୋଲି ଶ୍ରମମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶ୍ରମ ଓ ନିଯୁକ୍ତି ଏବଂ ଶିଳ୍ପ ସଚିବଙ୍କର ଦୁଇଦିନିଆ ଆଞ୍ଚଳିକ ସ୍ତରୀୟ ସମ୍ମିଳନୀର ଉଦ୍ଘାଟନ କରି ଶ୍ରୀ ଖୁଣ୍ଟିଆ କହିଛନ୍ତି ରାଜ୍ୟ ସରକାର ନିର୍ମାଣ ଅଣସଂଗଠିତ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି। କଟକ ଜିଲ୍ଲା ଖପୁରିଆସ୍ଥିତ ଓସିଆ ପଡ଼ିଆରେ ଦୁଇଦିନିଆ ଏମ୍ଏସ୍ଏମ୍ଇ ପ୍ରଦର୍ଶନୀ ଏବଂ ବ୍ୟବସାୟ ମେଳା ଉଦ୍ଘାଟିତ ହୋଇଯାଇଛି। ଆଞ୍ଚଳିକ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ସହ ସେଗୁଡ଼ିକର ବିକ୍ରୟରେ ପିଏମ୍ ବିଶ୍ୱକର୍ମା ଯୋଜନା ବେଶ୍ ସହାୟକ ହୋଇଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କର ଆଜି ସମ୍ବଲପୁରର ରାଜଘାଟଠାରେ ଶେଷକୃତ୍ୟ ସମ୍ପନ୍ନ ହେବ। ଶାରୀରିକ ଅସୁସ୍ଥତା କାରଣରୁ ଗତକାଲି ତାଙ୍କର 79 ବୟସରେ ପରଲୋକ ହୋଇଥିଲା। 2014 ସେ ସମ୍ବଲପୁରର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଜନସେବା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 2025 ତାଙ୍କୁ ଶ୍ରେଷ୍ଠ ବିଧାୟିକା ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଦକ୍ଷ ଜନପ୍ରତିନିଧି ଓ ଡାକ୍ତର ଭାବେ ଦୀର୍ଘବର୍ଷ ଧରି ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପ୍ରଶାସନ ସୁପରିଚାଳନା ସଂକ୍ରାନ୍ତରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲାକୁ ଶୈକ୍ଷିକ ପରିଭ୍ରମଣରେ ଆସିଥିବା ରାଜ୍ୟ ସଚିବାଳୟର ସହକାରୀ ଉପବିଭାଗୀୟ ଅଧିକାରୀ ଏବଂ ସହକାରୀ ସଚିବ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସିନାପାଲି ଏବଂ ବୋଡେନ୍ ବ୍ଲକ ଅନ୍ତର୍ଗତ ନବନିଯୁକ୍ତ ଅଧିକାର ମିତ୍ରମାନଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଆଦିବାସୀ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ସରକାରଙ୍କର ବିଭିନ୍ନ ଯୋଜନାରେ ଲାଭ ନେଇ ଚାଷୀମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚନ୍ଦ୍ରପୁର ଗ୍ରାମଠାରେ ପ୍ରବାସୀ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଏବଂ ସୁବିଧା ସଂକ୍ରାନ୍ତରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ମୀନକେତନ ମହାବିଦ୍ୟାଳୟରେ ଏକ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମରେ ଗଜପତି ଉପଜିଲ୍ଲାପାଳ ଅନୁ ପଣ୍ଡା ଯୋଗଦେଇ ଏହି ସୁଯୋଗର ସଦୁପଯୋଗ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏବଂ ନୂଆପଡ଼ାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କେନ୍ଦ୍ରୀୟ ମାଧ୍ୟମିକ ବୋର୍ଡ ପକ୍ଷରୁ ଆୟୋଜିତ 10ମ ଏବଂ 12ମ ପରୀକ୍ଷାରେ ପରୀକ୍ଷାର୍ଥୀମାନେ ଅଂଶଗ୍ରହଣ କରିଛନ୍ତି। ପରୀକ୍ଷାରେ ଜିଲ୍ଲାର ଆଦର୍ଶ ବିଦ୍ୟାଳୟ, ଘରୋଇ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାର ଉନ୍ନୟନ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରି ବିଭିନ୍ନ ସମସ୍ୟା ତଥା ଉନ୍ନୟନମୂଳକ କାର୍ଯ୍ୟ ସଂକ୍ରାନ୍ତରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆସନ୍ତା 19 ଗୁରୁବାର ଦିନ ଅଇଁଠାପାଲିସ୍ଥିତ ବିର୍ସାମୁଣ୍ଡା ପିଏଚ୍ଡି ପଡ଼ିଆରେ ଅନୁଷ୍ଠିତ ହେବ। ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ଘରୋଇ ସଂସ୍ଥା ଯୋଗ ଦେବେ। କୃତ୍ରିମ ବୁଦ୍ଧିମତାର ସଠିକ୍ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ନେଇ ବିଶ୍ୱ ନେତାଙ୍କ ମଧ୍ୟରେ ସହମତି ସୃଷ୍ଟି ପାଇଁ ଭାରତ ପ୍ରୟାସ କରିବ କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ସମାବେଶୀ ଭିତ୍ତିଭୂମି, ଶିକ୍ଷା ଓ ସ୍ୱାସ୍ଥ୍ୟ ମାଧ୍ୟମରେ ଲୋକଙ୍କ ଜୀବନଧାରଣମାନଙ୍କୁ ସମୃଦ୍ଧ କରିବାକୁ ସରକାର ସଂକଳ୍ପବଦ୍ଧ, 17 ବିଧାନସଭାର ବଜେଟ୍ ଅଧିବେଶନ ଅଭିଭାଷଣରେ କହିଲେ ରାଜ୍ୟପାଳ। ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ ପରୀକ୍ଷା ଆସନ୍ତାକାଲିଠାରୁ ହେବ ଆରମ୍ଭ ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଭଦ୍ରା ଯୋଜନା ସମୃଦ୍ଧ କରୁଛି, ଆସନ୍ତା ମାର୍ଚ୍ଚ ମାସ 8 ତାରିଖରେ ଚତୁର୍ଥ କିସ୍ତି ପ୍ରଦାନ କରାଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।